ଆମର ଚିନ୍ତା ନକରି ଜାଣିକି ଦେଖି ଚିଡ଼େଇଲେ ବି ହେଲା ଦିଲେ ତାର ମଧ୍ୟ ଆଉ ଏଡ଼େ ମୋବାଇଲ ବନ୍ଦ।